হুম পাণ্ডবের জন্য ମୁଁ ଗୋଟିଏ ଜୋକ୍ କହିବାକୁ ଚାହୁଁଛି। ଗୋଟିଏ ପିଲା ଗୋଟିଏ ବାପା କ୍ୱେଶ୍ଚିନ୍ କଲା, ପ୍ରଶ୍ନ ପଚାରିଲା ଯେ ତୁ ବଡ ହେଲେ କି କାମ କରିବୁ। ସେ ପିଲାଟି କହିଲା ବାପ, ସେ ଗର୍ବର ସହିତ କହିଲା ବାପ, ମୁଁ ବଡ ବଡ ନେତାଙ୍କ ବଡ ବଡ ନେତାଙ୍କ ହାତରେ କାଟିଆ ହୋଇଦେବି। ବାପା ତୁ କେମିତି କରିବୁ, ତୁ କଥା କି କରିବୁ। ପୁଅଟି କହିଲା ବାପା, ମୁଁ ଗୁପଚୁପ ବେପାର କରିବି, ଧନୀ ଲୋକମାନଙ୍କ ହାତରେ କାର୍ଯ୍ୟ ଧରିବାକୁ, ତେଣୁ ଆପଣ ମୋତେ ଆଶୀର୍ବାଦ ଦିଅନ୍ତୁ କିମ୍ବା ନ ଦିଅନ୍ତୁ, ମୁଁ କରିବାଟା କରିବି, ମୋ ସ୍ୱପ୍ନ ମୁଁ ସାକାର କରିବି। ରିପୋର୍ଟ ବାଏ ପାଣ୍ଡୁଲୁ ଜେନା।